ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମହାନ୍ ସ୍ୱାଧୀନତା ସଂଗ୍ରାମୀ ଆଉ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ଆଜି ସାରା ଦେଶରେ ଜନଜାତୀୟ ଗୌରବ ଦିବସ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାତର ଡେଡିଆପଡ଼ାଠାରେ ରାଷ୍ଟ୍ର ଉଦ୍ଦେଶ୍ୟ ସମର୍ପିତ 7,700 କୋଟି ଟଙ୍କାର ଭିନ୍ ଭିନ୍ ଉନ୍ନୟନ ପଦକ୍ଷେପମାନଙ୍କର ଭିତ୍ତିପ୍ରସ୍ତର ସ୍ଥାପନା କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭା ପରିସରନ ଥିବା ଶହୀଦ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଆଜି ସକାଳ ବେଳା ମାଲ୍ୟାର୍ପଣ କରିବେ। ଭୁବନେଶ୍ୱର ମୈଥିଲି ବିହାରନ ଥିବା ଶହୀଦ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ନଭିଲ ରାଜ୍ୟ ସରକାରଙ୍କ ତରଫୁ ଶ୍ରଦ୍ଧାଞ୍ଜଳି ଦିଆଯିବା। ସେନ୍ତା ରାଉରକେଲାନ ଜନଜାତୀୟ ଗୌରବ ଦିବସ ରାଜ୍ୟସ୍ତରୀୟ ସମାରୋହର ଆୟୋଜନ କରାଯାଇଛି। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ ତରଫୁ ଦେଶର 10 ରାଜ୍ୟ ଜନଜାତି ସମ୍ପ୍ରଦାୟ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନ ଜଣାବାର ଲାଗି 11 ସଂଗ୍ରହାଳୟ ସ୍ଥାପନ କରାଯାଉଛି। ନୂଆପଡ଼ା ବିଧାନସଭା ଉପନିର୍ବାଚନ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ 1,23,869 ଭୋଟ୍ ପାଇକରି ବିଜୟୀ ହୋଇଛନ୍। ଶ୍ରୀ ଢୋଲକିଆଙ୍କୁ ବିଜୟୀ ଭାବେ ଘୋଷଣା କରାଯିବାର ଉତ୍ତର ରିଟର୍ଣ୍ଣିଂ ଅଧିକାରୀ ସୁର୍ମି ସୋରେନ ବିଜୟ ପ୍ରମାଣପତ୍ର ହସ୍ତାନ୍ତର କରିଛନ୍। ଆଇବା ବିଧାନସଭା ଅଧିବେଶନ ସମେତ ଶ୍ରୀ ଢୋଲକିଆ ଶପଥ ନେବେ ବୋଲି ଜଣାପଡ଼ିଛି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ନ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳନ ଓଡ଼ିଶା ମଣ୍ଡପକେ ଗଲାକାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦ୍ଘାଟନ କରିଛନ୍। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଭିନ୍ ଭିନ୍ ଷ୍ଟଲ୍ ବୁଲ୍ବାର ସହିତ ଓଡ଼ିଶା ମଣ୍ଡପର ଲୁବ୍ନିଆ ଡିଜାଇନ୍କେ ପ୍ରଶଂସା କରିଛନ୍। ଓଡ଼ିଶା ମଣ୍ଡପନ ଇଥର ରାଜ୍ୟର କଳା ସଂସ୍କୃତି ଐତିହ୍ୟ ସହିତ କୃଷି ଶିଳ୍ପ ବାଣିଜ୍ୟ ଆଉ ରାଜ୍ୟର ସାମଗ୍ରିକ ବିକାଶର ଚିତ୍ର ଦେଖିବାରକେ ମିଳିଛି। ଏଥି ରାଜ୍ୟ ସରକାର ଆଉ ଭିନ୍ ଭିନ୍ ସହଯୋଗ ସଂସ୍ଥା ତରଫ 28 ଷ୍ଟଲ୍ ଖୋଲାଯାଇଛି। ରାଜ୍ୟ ସବୁ ସମୟଥି ଖାଉଟିମାନଙ୍କ ଲାଗି ଆଲୁ ମହଜୁଦ ରଖବାରକେ ଆଲୁ କିଣାବିକା କରୁଥିବା ଲୋକଙ୍କର ଗୋଟିଏ ବୈଠକ ହୋଇଯାଇଛି। ଉତ୍ତରପ୍ରଦେଶ ଉଦ୍ୟାନ କୃଷି ସମବାୟ ମାର୍କେଟିଂ ଫେଡେରେସନ୍ ଉତ୍ତରପ୍ରଦେଶ କୃଷି ଉତ୍ପାଦନ ବଜାର ବୋର୍ଡ ତରଫ ହୋଇଥିବା ଏହି ବୈଠକଟି ଓଡ଼ିଶାନ ଉତ୍ତରପ୍ରଦେଶର ଆଲୁ ବିକ୍ରି କରବାର ଉପରେ ଆଲୋଚନା କରାଯାଇଥିଲା। ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବୈଠକଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ରାଜ୍ୟ କମ୍ ଦାମ୍ଥି ଖାଉଟିମାନଙ୍କୁ ଆଲୁ ଯୋଗାଇ ଦେବା ଲାଗି ସରକାର ସବୁ ପ୍ରକାର ପଦକ୍ଷେପ ନେଉଛନ୍ ବୋଲି କହିଛନ୍। ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ ପରିସରନ ଚାଲିଥିବା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2025 ଗଲାକାଲି ଉଦ୍ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇକରି ଛାତ୍ରଛାତ୍ରୀମାନଙ୍କ ଭିତରେ ପାଠପଢ଼ା ସାଙ୍ଗେ ସାମଗ୍ରିକ ବିକାଶ କରବାର ଦିଗେ ସୁରଭି ଗୋଟିଏ ବର୍କସ୍ ମାଧ୍ୟମ ଆଏ ବୋଲି କହିଛନ୍। ଏ ଅବସରରେ ହୋଇଥିବା ଭିନ୍ ଭିନ୍ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ମନ୍ତ୍ରୀ ଶ୍ରୀ ଗଣ୍ଡ ପୁରସ୍କୃତ କରିଥିଲେ। ସେନ୍ତା ରାଜ୍ୟ ମୁକ୍ତ ବିଦ୍ୟାଳୟ ତରଫ 10 ଶ୍ରେଣୀ ଲାଗି ବନା ହୋଇଥିବା 5 ବିଭାଗର ସହଜ ଆଉ ସଂକ୍ଷିପ୍ତ ବହିକେ ମନ୍ତ୍ରୀ ଶ୍ରୀ ଗଣ୍ଡ ଉନ୍ମୋଚନ କରିଛନ୍। ବରଗଡ଼ ଜିଲ୍ଲାନ ଆଇବା 28 ତାରିଖନୁ ଖରିଫ୍ ଧାନ ଘିନା ମୂଲ୍ ହେବା। ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାଥି ଗଲାକାଲି ହୋଇଥିବା ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକଟି ଏ ବାବଦେ ଖାରିଜ କରାଯାଇଛି। ବୈଠକର ସୂଚନା ଅନୁସାରେ ଜିଲ୍ଲାର 12 ବ୍ଲକ୍ନୁ 210 ମଣ୍ଡି ଜରିଏ ଧାନ ବିକ୍ବାର ବ୍ୟବସ୍ଥା କରାଯାଇଛି। ଚାଷୀମାନେ କେନ୍ତା କରି ସୁବିଧାଥି ଧାନ ବିକିପାରିବେ ସେଥିଲାଗି ଆବଶ୍ୟକ ତୟାରି କରବାରକେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍। ପ୍ରଶାସନିକ ଆଦେଶର ଖିଲାପ କଲେ ଅଧିକାରୀ ମିଲର୍ସ କି ଦଲାଲ ଶଙ୍କର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍। ବୈଠକଟି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ସହିତ ବିଧାୟକମାନେ ଆଉ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫ ଆଜିଠାନୁ ହୀରାକୁଦ ସହିତ ଭିତରକନିକା ସାତକୋଶିଆ ଦାରିଙ୍ଗବାଡ଼ି ସୋନାପୁର ଆଉ ପୁତସିଲ ଇକୋ ରିଟ୍ରିଟ୍ର ଶୁଭାରମ୍ଭ। ଇକୋ ରିଟ୍ରିଟ୍ ସାମିଲ ହେବାରକେ ଅନ୍ଲାଇନ୍ ଜରିଏ ବହୁତ ପର୍ଯ୍ୟଟକ ବୁକିଂ କରିଥିବା ଜଣାପଡ଼ିଛି। ରାଉରକେଲା ସହିତ ସୁନ୍ଦରଗଡ଼ ଆଉ ରାଜଗାଙ୍ଗପୂର୍ଣ୍ଣ ଚାଲିଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ କ୍ରୀଡ଼ା ଉତ୍ସବ ଆଜି ଉଦ୍ଯାପିତ ହେବା। ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ୍ନ ହେବାରକେ ଥିବା ଉଦ୍ଯାପନୀ ସମାରୋହଟି ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓଡ଼ିଶା ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ସହିତ ବିଧାୟକମାନେ ବିଲ୍ ଉପସ୍ଥିତ ରହିବେ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍ନ ବ୍ଲକ୍ସ୍ତରୀୟ ମତ୍ସ୍ୟ ଆଉ ପ୍ରାଣୀ ସମ୍ପଦ ମେଳା ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଜନପ୍ରତିନିଧି ଆଉ ମତ୍ସ୍ୟ ଓ ପ୍ରାଣୀପାଳନ ବିଭାଗର ଅଧିକାରୀମାନେ ଯୋଗ ଦେଇକରି ମାଛ ଚାଷ ଆଉ ପ୍ରାଣୀପାଳନର ମହତ୍ତ୍ୱ ବାବଦେ ବୁଝାଇଥିଲେ। ପାଣିପାଗ ରାଜ୍ୟକେ ଉତ୍ତର ଦିଗୁ ସୁଖା ପବନ ଆସୁଥିବାନୁ ଭିନ୍ ଭିନ୍ ଜାଗାନ ରାତିର ତାପମାତ୍ରା 3-4 ଡିଗ୍ରୀ ତକ କମିଛି। ଆଇବା 2 ଦିନ ତକ ପାଗ ଏନ୍ତା ରହିବା। ତାର ଉତ୍ତରୁ 2-3 ଡିଗ୍ରୀ ତକ ତାପମାତ୍ରା ବଢ଼ବାର ସହିତ ଶୀତ ସାମାନ୍ କମ୍ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ରାଜ୍ୟର ବଡ଼ଭାଗୀ ଜାଗାନ ରାତିର ତାପମାତ୍ରା 15 ଡିଗ୍ରୀ ତଳେ ରହିଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତିର 7:02 ଜୁହାର।